ओम शांति। 11/8/2026 आज साकार महावाक्य मिठे बच्चे बाप दादा स्नेह पाइबाक योग्य सेवाधारी हुआ। जदि बुद्धि ज्ञान रूपक बादल भरपूर अच्छी तेबे वर्षा कर अर्थात दान दिय। प्रश्न क्यों प्रकार निशा भरपूर थिबा बादल को मध्य उड़ाई नहीं थाए बरसिबा को देई न थाए। उत्तर जदि फालतू देह अभिमान रो निशा आसीगला तेबे भरपूर होइथिबा बादल अर्थात ज्ञान भरा बुद्धि मध्य उड़ी जीव। जदि बरसिबे तेबे भी सेवा बदलरे अपसेवा करिवे। जदि बाबांक सहित स्नेह नाही तांको सहित जोग नाही तेबे ज्ञान थाई मध्य जेपरी खाली अटंती एपरी खाली बादल अनेकंकर कल्याण किपरी करी पारिवे। ओम शांति। एबे आउ अल्प बादल रही छंती जेमिती बरसा कमी गले सागर उपरे बादल रही न थाए ठंडा होई जाए थाए। ठीक सही परी एठारे मध्य ठंडा होई जाउ छंती जेउ माने रिफ्रेश होई जाई वर्षा करी थांती तांकु बादल कहा जाए। जदि केही वर्षा करू नहांती तांकु बादल कहा जीवो नाही। एहा हेला ज्ञानर बादल ताहा हेउछि पानीर बादल। सीजन अनुसारे ज्ञानर बादल आसी थाए एठारु सतेज होई जाई अन्य को सतेज करी थांती। बादल मध्य क्रम अनुसारे रहिछि केही तो बहुत जोर रे वर्षा करी थांती। बादल रो काम हेउछि वर्षा करिवा एवं झावली पड़िथिबा चारा को सतेज करिवा। जहां को पाखरे संपूर्ण ज्ञान अछि से लुचि करी रही पारिबे नाही तांकु बाबांको निर्देश अनुसारे मध्य आवश्यकता नाही। कारण से बादल अटंती से माने आसुछंती ही ज्ञान रो भरपूर हुई वर्षा करिवा पाई। जेउठे देखुछ टांगरा भूई अछि सेठारे जाई सबुजिमा करिवा आवश्यक। महारथी पिला माने तो सबु सेवा केंद्र को भलो भावरे जानी छंती केउ सेवा केंद्र ठंडा होई जाई छि केउ सेंटर रो पिला माननको पाख को अधिक तूफान अर्थात विघ्न आसु छि। महारथी सेवाधारी पिला माने एही कथा को भलो भावरे जानी छंती। बाबा मध्य सर्वदा कही थांती योग्य सेवाधारी संतान माननको मोर स्नेह संपन्न स्मृति देव भलो भलो बादल सेवा पई जाई थांती। प्रदर्शनी रे मध्य समस्ते समताल रे बुझै न थांती यहा ही हेउछि मुख्य कथा। गीतार भगवान निराकार परमपिता परमात्मा अटंती ना कि साकारी श्री कृष्ण बुझाइबा पाई बहुत भलो उपाय रहिबा दरकार। सारा दिन एही ख्याल रहिबा दरकार जे समस्तंकु जाई जाग्रत करिबु। समस्ते घोर अंधकार रे पड़िछंती समस्तंकु स्नेहर सहित बुझाई चालो जे दुई जण पिता रहिछंती एही लौकिक पिता द्वितीय पारलौकिक पिता अविनाशी पारलौकिक बाबांकु ही पतित पावन कहा जाए। एबे तुम संतान मानंकु बुद्धि मिलिछि दुनियार मनुष्य माने देखिबा को आकर्षण युक्त हेले भी पत्थर बुद्धि अटंती। बाबा स्वयं कहुछंती मते साधु नामधारी मानंकर मध्य उद्धार करिबा को पड़िबो। साधु माने मध्य रचयिता एवं रचना को जानी नाहंती सत्ययुग ठारो पुणी एही ज्ञान लुप्त प्राय होई जाइछि किंतु एक कथा केही हेले जानी नाहंती शास्त्र रे एही ज्ञान नाही यहा द्वारा कहार सद्गति होई पारिबो नाही। गीतार बहुत मानथिले मध्य ताहा हेउछि भक्ति मार्गर। बाबा तो पतित पावन से आसी राजयोग सिखौछंती तेणु निश्चय राजत्व करिबा पई नुआ दुनिया दरकार। बाबा ही आसी राजयोग सिखाइबे एकथा भी वर्तमान तुमे जानुछो जहांकु कल्प पूर्वरु बुझाई थीबे तांकु ही वर्तमान बुझाइले पुणी से माने बुझीबे। एही लढ़ई ସେଭଳି ନୁହେଁ ଯେମିତି ସର୍ବଦା ହୋଇ ଆସିଛି। ଆଠ ଦଶ ବର୍ଷ ଚାଲି ପୁଣି ବନ୍ଦ ହୋଇଯିବ। ଡ୍ରାମା ଅନୁସାରେ ତିଆରି ହୋଇଥିବା ବମ୍ ରଖିବା ପାଇଁ ତିଆରି କରାଯାଇ ନାହିଁ। ପତିତ ମନୁଷ୍ୟମାନଙ୍କର ବିନାଶ ନ ହେବା ପର୍ଯ୍ୟନ୍ତ ସତ୍ୟଯୁଗ ଆସିବ ନାହିଁ। ଶାନ୍ତି କିପରି ସ୍ଥାପନା ହେବ ଏକଥା ମଧ୍ୟ ବୁଝାଇବାକୁ ପଡ଼ିବ। ଶାନ୍ତି ସ୍ଥାପନ କରିବା ଅର୍ଥାତ୍ ଶ୍ରେଷ୍ଟାଚାରୀ ଦୁନିଆ ଗଢ଼ିବା, ଏହା ତ କେବଳ ଏକମାତ୍ର ବାବାଙ୍କର ହିଁ କାର୍ଯ୍ୟ ଅଟେ। ବାବା କହୁଛନ୍ତି, ଅନ୍ୟ ସମସ୍ତଙ୍କ ଠାରୁ ବୁଦ୍ଧି ଯୋଗ ତୁଟାଇ ଜଣଙ୍କ ସହିତ ଯୋଡ଼ିବାକୁ ହେବ। ଦେହ ସହିତ ଯାହା କିଛି ଆଖିରେ ଦେଖାଯାଉଛି ସବୁଥିରୁ ମମତ୍ୱ ତୁଟାଇବାକୁ ହେବ। ଏବେ ଆମକୁ ଘରକୁ ଫେରିଯିବାକୁ ହେବ, ତେଣୁ ଘରକୁ ହିଁ ମନେ ପକାଇବାକୁ ପଡ଼ିବ। ଏବେ ତୁମେ ଜାଣୁଛ ଯେ ଏହା ହେଉଛି ମୃତ୍ୟୁ ଲୋକ। ଆମେ ଅମର ଲୋକକୁ ଯିବା ପାଇଁ ଅମର କଥା ଶୁଣୁଛୁ। ଦେବତାମାନଙ୍କୁ ଦୈବୀ ଗୁଣ ସମ୍ପନ୍ନ ମନୁଷ୍ୟ କୁହାଯାଇଥାଏ। ଏଠାରେ ତ ଜଣେ ହେଲେ ଦେବତା ନାହାନ୍ତି। କୃଷ୍ଣଙ୍କ ପାଇଁ ମଧ୍ୟ କେତେ ଗ୍ଲାନିର କଥା ଲେଖିଦେଇଛନ୍ତି, କିଛି ହେଲେ ବି ସଠିକ ଭାବରେ ବୁଝିପାରୁନାହାନ୍ତି। ଏବେ ତୁମ ପିଲାମାନଙ୍କୁ ଭଲ ଭାବରେ ପୁରୁଷାର୍ଥ କରି ଦୈବୀ ଗୁଣ ଧାରଣ କରିବାକୁ ହେବ। ଦୈବୀ ଗୁଣ କାହାକୁ କୁହାଯାଏ ଏକଥା ମଧ୍ୟ ବୁଝାଇ ଦିଆଯାଇଛି। ସମ୍ପୂର୍ଣ୍ଣ ନିର୍ବିକାରୀ ନିଶ୍ଚିତ ହେବାକୁ ପଡ଼ିବ, ଏହା ହେଉଛି ମୁଖ୍ୟ ପ୍ରଥମ ଗୁଣ। ସବୁ ସ୍ଥାନରେ ତୁମେ ଦେଖିବ ଯେ ପବିତ୍ରଙ୍କ ସମ୍ମୁଖରେ ଅପବିତ୍ର ମାନବ ମୁଣ୍ଡ ନୁଆଇଥାନ୍ତି। ସତ୍ୟଯୁଗରେ ସମସ୍ତେ ପବିତ୍ର, ତେଣୁ ସେଠାରେ ମନ୍ଦିର ରହିବ ନାହିଁ। ପୁଣି ଯେବେ ପୂଜାରୀ ହେଉଛନ୍ତି ସେତେବେଳେ ମନ୍ଦିର ତିଆରି କରୁଛନ୍ତି। ଯେଉଁମାନେ ପବିତ୍ର ଥିଲେ ସେହିମାନେ ହିଁ ପତିତ ହୋଇଯାଇଛନ୍ତି। ଏହା ହେଉଛି ବହୁତ ଜନ୍ମର ଶେଷ ଜନ୍ମ। ବାବା କହୁଛନ୍ତି, ଏହି ପୁରୁଣା ଦୁନିଆ ଓ ପୁରୁଣା ଶରୀରକୁ ମଧ୍ୟ ଭୁଲିବାକୁ ପଡ଼ିବ। ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହୋଇଯିବ, ଏହା ବିନାଶ ହେବା ପାଇଁ ସମୟ ଲାଗିବ ନାହିଁ। ଏହି ପୁରୁଣା ଦୁନିଆ ଧନ ଦୌଲତ, ମାଲ ମିଲକିୟତ ବା ସ୍ଥାବର ଅସ୍ଥାବର ସମ୍ପତ୍ତି ସବୁ ଚାଲିଯିବ, ଆଉ ଅଳ୍ପ ଦିନ ବାକି ଅଛି। ଦୁନିଆରେ କେହି ଜାଣିନାହାନ୍ତି ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ। ତୁମେ ଶୁଣାଉଛ, କିନ୍ତୁ ବିଶ୍ୱାସ ମଧ୍ୟ ଆସିବା ଦରକାର ନା। ଯେବେ ଭଗବାନ ବାଚ ବୋଲି ବୁଝିବେ ତେବେ ବୁଦ୍ଧିରେ ରହିବ। ବାବା ତୁମ ସନ୍ତାନ ମାନଙ୍କୁ କହୁଛନ୍ତି, ନିଜକୁ ଆତ୍ମା ବୋଲି ଭାବି ମୋତେ ମନେ ପକାଅ। ପିଲାମାନେ ଜାଣିଛନ୍ତି ଯେ ଅବିନାଶୀ ପିତା ଆମକୁ ରାଜଯୋଗ ଶିଖାଉଛନ୍ତି। ସେ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି। ଆମେ ସମସ୍ତେ ହେଲେ ଭାଇ ଭାଇ। ସ୍ୱର୍ଗରେ ସବୁ ବ୍ରଦର୍ସ ଅର୍ଥାତ୍ ଭାଇମାନେ ସୁଖୀ ଥିଲେ। କଳିଯୁଗରେ ସବୁ ମନୁଷ୍ୟମାନେ ଦୁଃଖୀ ହୋଇଯାଇଛନ୍ତି। ସବୁ ଆତ୍ମାମାନେ ନର୍କବାସୀ ଅଟନ୍ତି। କେବଳ ଆତ୍ମା ତ ରହିବ ନାହିଁ ନା, ଶରୀର ବି ତ ଦରକାର ନା। ଏବେ ତୁମ ସନ୍ତାନମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଏଥିରେ ହିଁ ପରିଶ୍ରମ ରହିଛି, ଏହା ମାଉସୀ ଘରର କଥା ନୁହେଁ। ଏହି ଆତ୍ମ ଅଭିମାନୀ ଅବସ୍ଥା ସେତେବେଳେ ପରିପକ୍ୱ ହୋଇଯିବ ଯେତେବେଳେ ବୁଦ୍ଧିରେ ପ୍ରଥମେ ଏହି ନିଶ୍ଚୟ ଆସିବ ଯେ ପରମପିତା ପରମାତ୍ମା ଆମକୁ ପାଠ ପଢ଼ାଉଛନ୍ତି। ଶିବ ବାବା ଏହି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପଢ଼ାଇବାକୁ ଆସୁଛନ୍ତି। ଆମେ ମଧ୍ୟ ଶରୀର ଦ୍ୱାରା ଶୁଣି ଧାରଣ କରୁଛୁ। ସଂସ୍କାର ଅନୁସାରେ ହିଁ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀର ଧାରଣ କରିଥାନ୍ତି, ଯେପରି ବାବା ଯୋଦ୍ଧାମାନଙ୍କର ଉଦାହରଣ ଦେଇଥାନ୍ତି। ଲଢ଼େଇର ସଂସ୍କାର ନେଇ ଚାଲିଗଲେ ପୁଣି ସେହି ସୈନ୍ୟ ବାହିନୀରେ ଆସି ଯୋଗ ଦେଇଥାନ୍ତି। ଏବେ ବାବାଙ୍କର ସଂସ୍କାର ବିଷୟରେ ବି ତୁମେ ଜାଣିଛ ଯେ ନିରାକାର ଅବିନାଶୀ ବାବାଙ୍କ ପାଖରେ କେଉଁ ସଂସ୍କାର ଅଛି। ସେ ମନୁଷ୍ୟ ସୃଷ୍ଟିର ବୀଜରୁ ପଟନ୍ତି, ପତିତ ପାବନ ଜ୍ଞାନର ସାଗର ଅଟନ୍ତି। ସିଏ ହିଁ ଆସି ସମସ୍ତଙ୍କୁ ପାବନ କରାଇବେ। ବାବା କହୁଛନ୍ତି, ମୋତେ ମନେ ପକାଇଲେ ତୁମର ଜନ୍ମ ଜନ୍ମାନ୍ତରର ବିକର୍ମ ବିନାଶ ହୋଇଯିବ, ନଚେତ ବହୁତ ଦଣ୍ଡ ଭୋଗିବାକୁ ପଡ଼ିବ, କିଛି ହେଲେ ପଦ ମିଳିବ ନାହିଁ। ଏବେ ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ସହଜ ରାସ୍ତା ବତାଉଛନ୍ତି ଏବଂ କହୁଛନ୍ତି, ମନ୍ମନା ଭବ, ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି, କିନ୍ତୁ ଏହାର ଅର୍ଥ ବୁଝୁନାହାନ୍ତି। ବାବା କହୁଛନ୍ତି, ମୋତେ ହିଁ କେବଳ ମନେ ପକାଅ, ଦେହ ସହିତ ଦେହର ସବୁ ଧର୍ମକୁ ଛାଡ଼ି ନିଜକୁ ଆତ୍ମା ବୋଲି ଭାବି ପରମପିତା ପରମାତ୍ମାଙ୍କୁ ମନେ ପକାଅ। ୟାତ୍କୁ ହିଁ ଯୋଗ ଅଗ୍ନି କୁହାଯାଉଛି। ଯୋଗ ସାଧାରଣ ଅକ୍ଷର ଅଟେ, ଗୀତାରେ ମଧ୍ୟ ଅଛି, କିନ୍ତୁ କେବଳ କୃଷ୍ଣଙ୍କ ନାମ ଲେଖି ଦେଇଥିବା କାରଣରୁ ଘୋର ଅନ୍ଧକାର କରିଦେଇଛନ୍ତି। ଏବେ ତୁମେ ବୁଝାଇଲେ, କହୁଛନ୍ତି ଏହା ତୁମର କଳ୍ପନା ଅଟେ, ତାଙ୍କୁ କିଛି ବି ଜଣା ପଡୁନାହିଁ, ତାଙ୍କୁ ତ ସମ୍ପତ୍ତିର ଅଧିକାର ନେବାର ନାହିଁ। ପ୍ରଥମେ ଏହା ବୁଝନ୍ତୁ ଯେ ଇଏ ଅନାଦି ଅବିନାଶୀ ବାବା ପିତା, ଶିକ୍ଷକ ଓ ସଦ୍ଗୁରୁ ମଧ୍ୟ ଅଟନ୍ତି। ସେ ଆମକୁ ପାଠ ପଢ଼ାଉଛନ୍ତି, ଏହା ପକ୍କା ନିଶ୍ଚୟ ହେବା ଆବଶ୍ୟକ। ନୂଆ ଲୋକମାନଙ୍କର ନିଶ୍ଚୟ ଆସିଯିବ, ଏହା ଅସମ୍ଭବ ଅଟେ। କେହି କେହି ଛୁଆ ନୂଆ ମାନେ ମଧ୍ୟ ବୁଦ୍ଧିମାନ ହୋଇଥିଲେ ବୁଝାଇଥାନ୍ତି। କେତେକ ଆତ୍ମା ତ ଏଠାକୁ ଆସିବାକୁ ମଧ୍ୟ ଚାହୁଁନାହାନ୍ତି, କିଛି ହେଲେ ବୁଝୁନାହାନ୍ତି, ଟିକିଏ ହେଲେ ବି ତାଙ୍କ ବୁଦ୍ଧିରେ ଆସୁନାହିଁ। ଏତେ ଢେର ବିକେ ଅଛନ୍ତି, ନିଶ୍ଚୟ ଏମାନଙ୍କୁ ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳିଥିବ। ଏହା ଏକ ପରିବାର ହୋଇଗଲା, ଏହାର ନାମ ହିଁ ଲେଖାଯାଇଛି ବ୍ରହ୍ମା କୁମାର କୁମାରୀ ମାନେ, ତେଣୁ ପରିବାର ହେଲା ନା। ପ୍ରଜାପିତା ବ୍ରହ୍ମାଙ୍କର ପରିବାର କେତେ ବଡ଼, କିନ୍ତୁ ଏକଥା କାହାରି ବୁଦ୍ଧିରେ ଆସିପାରିବ ନାହିଁ। କେହି ଯଦି ପଚାରନ୍ତି ଯେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ, ତୁମେ କୁହ, ବାହାରେ ଥିବା ବୋର୍ଡରେ ଲେଖାଯାଇଛି ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ମାନେ, ତେଣୁ ପରିବାର ହୋଇଗଲା। ଏଠାରେ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି, ପ୍ରଜାପିତା ବ୍ରହ୍ମାଙ୍କ ମୁଖରାବିନ୍ଦ ଦ୍ୱାରା ଶିବ ବାବା ରଚନା କରୁଛନ୍ତି, ତେଣୁ ସିଏ ସୃଷ୍ଟିକର୍ତ୍ତା ହୋଇଗଲେ। ସେ ସ୍ୱର୍ଗର ରଚନା କରୁଥିବାରୁ ନିଶ୍ଚୟ ପିଲାମାନଙ୍କୁ ସ୍ୱର୍ଗର ସମ୍ପତ୍ତି ଦେବେ, ତେଣୁ ଏହା ପରିବାର ହେଲା ନା। ପିତା, ପୁତ୍ର, କନ୍ୟା ଓ ଦାଦା ଅର୍ଥାତ୍ ଜେଜେ ବାପା ଅଛନ୍ତି, ବ୍ରହ୍ମା ବି ଅଛନ୍ତି, ଶିବ ମଧ୍ୟ ଅଛନ୍ତି, ସେ ହେଲେ ରଚୟିତା। ଯଦି ଶିବ ନିରାକାର ହେଲେ ତେବେ ସିଏ ପିଲାମାନଙ୍କୁ ସମ୍ପତ୍ତି କିପରି ଦେବେ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ସମ୍ପତ୍ତି ଦେଉଛନ୍ତି, ଏହି କଥାକୁ ଭଲ ଭାବରେ ବୁଝାଇବା ଦରକାର। କୁହ, ଏହା ତୁମର ପିତାଙ୍କର ଘର ଅଟେ, ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ କୁହାଯାଉଛି। ଆମେ ବ୍ରାହ୍ମଣ ଅଟୁ, ବାବାଙ୍କ ବ୍ୟତୀତ ଆଉ କେହି ରାଜଯୋଗ ଶିଖାଇ ପାରିବେ ନାହିଁ। ଗୀତାରେ ମଧ୍ୟ ଅଛି ନା, ମନ୍ମନା ଭବ ଅର୍ଥାତ୍ ମୋତେ ମନେ ପକାଅ, ତେଣୁ ଆମେ ସେହି ଏକ ବାବାଙ୍କୁ ହିଁ ମନେ ପକାଉଛୁ। ଭକ୍ତି ମାର୍ଗରେ ଗାୟନ କରିଥାନ୍ତି ଯେ ବାବା ଆପଣ ଆସିଲେ ଆମେ ସମର୍ପଣ ହୋଇ ଏକମାତ୍ର ଆପଣଙ୍କର ହୋଇଯିବୁ, ଆମେ ଆତ୍ମାମାନେ ଏହି ଦେହକୁ ଛାଡ଼ି ଆପଣଙ୍କ ସାଥିରେ ଚାଲିଯିବୁ, ଆପଣଙ୍କର ହେବୁ, ତେଣୁ ନିଶ୍ଚୟ ଆପଣଙ୍କ ସାଥିରେ ମଧ୍ୟ ଯିବୁ। ନିର୍ବନ୍ଧ ହେଲେ ସାଜନ ସଜନୀକୁ ସାଥିରେ ନେଇଯାଇଥାନ୍ତି ନା। ଏହି ଶିବ ସାଜନ ମଧ୍ୟ କହୁଛନ୍ତି, ମୁଁ ତୁମକୁ ଏହି ଦୁଃଖରୁ ମୁକ୍ତ କରି ସୁଖଧାମକୁ ନେଇଯିବି, ପୁଣି ତୁମେ ନିଜ ନିଜର ପୁରୁଷାର୍ଥ ଅନୁସାରେ ଯାଇ ରାଜତ୍ୱ କରିବ। ଯିଏ ଯେତେ ଜ୍ଞାନ ଧନ ଧାରଣ କରିବେ ସିଏ ସେତେ ଉଚ୍ଚ ପଦ ପାଇବେ। ଛୋଟ ଛୋଟ କୁମାରୀମାନେ ମଧ୍ୟ ସେବା କରୁଛନ୍ତି, ତାଙ୍କୁ ହିଁ ପ୍ରଖ୍ୟାତ ବିଦ୍ୱାନ ପଣ୍ଡିତ ଆଦିଙ୍କୁ ବୁଝାଇବାକୁ ହେବ, ଏଥିପ୍ରତି ଆଗ୍ରହ ରହିବା ଦରକାର। କୁସ୍ତିରେ ବଡ଼ ବଡ଼ ଚ୍ୟାଲେଞ୍ଜ ଦେଇଥାନ୍ତି ଯେ ଏହାଙ୍କ ସାଥିରେ ମୁଁ ଲଢ଼ିବି। ଯୋଗ୍ୟ ସେବାଧାରୀ ପିଲାମାନେ ଆରାମରେ ଶୋଇବା ଅନୁଚିତ, ଆରାମ ହାରାମ ଅଟେ। ଯିଏ ବି ନିଜକୁ ମହାରଥୀ ବୋଲି ଭାବୁଛନ୍ତି ସେହି ସନ୍ତାନମାନେ ସୁଖରେ ଶୋଇବା ଅନୁଚିତ, ସେବା ପାଇଁ ଚକ୍କର ଲଗାଇବା ଉଚିତ। ଆଜିକାଲି ବାବା ପ୍ରଦର୍ଶନୀ ବହୁତ କରାଉଛନ୍ତି, ବଡ଼ ବଡ଼ ଲୋକମାନଙ୍କ ପାଖକୁ ନିମନ୍ତ୍ରଣ ପଠାଇ ଦିଅ, ଏବେ ନହେଲେ ବି ସେମାନେ ପଛରେ ଆସିବେ। ସାଧୁ ସନ୍ତ ମହାତ୍ମା ଯିଏ କେହି ବି ହୁଅନ୍ତୁ, ସମସ୍ତଙ୍କୁ ଜାଗ୍ରତ କରାଅ, କିନ୍ତୁ ସେମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ ମହାରଥୀ ହେବା ଆବଶ୍ୟକ। ଯେଉଁମାନଙ୍କର ବାବାଙ୍କ ସହିତ ଯୋଗ ନାହିଁ ସ୍ନେହ ନାହିଁ, ସେମାନେ ତ ଯେପରି ଖାଲି ବାଦଲ ଅଟନ୍ତି, ସେମାନେ କଣ କରିବେ? ଏକଥା ତ ଜାଣିଛ ଯେ ଅପାଠୁଆ ପାଠୁଆଙ୍କର ଜିନିଷ ବୋହିବେ, ପ୍ରତ୍ୟେକ ନିଜକୁ ବୁଝିପାରିବେ ମୁଁ କେଉଁ ପର୍ଯ୍ୟନ୍ତ ପାଠ ପଢୁଛି, ସେବା କରି ଦେଖାଉଛି। ଭରପୁର ବାଦଲ ଯଦି ବର୍ଷା ନ କରେ ସେ ବାଦଲ କେଉଁ କାମର? ପ୍ରତ୍ୟେକ ନିଜେ ବୁଝିବା ଦରକାର। ବ୍ୟର୍ଥ ଦେହ ଅଭିମାନର ନିଶାରେ ରହିଲେ ସବୁବେଳ ପାଇଁ ଉଚ୍ଚ ପଦ ହରାଇ ବସିବେ। ବାବାଙ୍କର ସେବାରେ କେତେ ଆଗ୍ରହ ରହିଛି, ସରକାରଙ୍କୁ ବୁଝାଇବା ଦରକାର ଯେ ଆମକୁ ହଲ୍ ଦିଅନ୍ତୁ, ଯେଉଁଠି ଆମେ ରୁହାନି ସେବା କରି ମନୁଷ୍ୟମାନଙ୍କୁ ଦେବତା କରାଇବୁ। ବାବା ଆସିଛନ୍ତି ରାଜଯୋଗ ଶିଖାଇବା ପାଇଁ, କିନ୍ତୁ ଯଥାର୍ଥ ଭାବରେ ବୁଝାଇବା ଦରକାର। ଯିଏ ଭାଷଣ କରିବା ଜାଣିନାହାନ୍ତି ସିଏ ବୁଝାଇ ପାରିବେ ନାହିଁ, ସିଏ ଉଚ୍ଚ ପଦ ମଧ୍ୟ ପାଇପାରିବେ ନାହିଁ। ଉଚ୍ଚ ପଦ ସିଏ ପାଇପାରିବେ ଯିଏ ସେବା କରିବେ। ବିଖ୍ୟାତ ଲୋକମାନଙ୍କୁ ଲେଖ ଯେ ଏହି ଜ୍ଞାନ ବିନା ଭାରତ ଅଥବା ଦୁନିଆର କଲ୍ୟାଣ ହୋଇପାରିବ ନାହିଁ। ମୁଖ୍ୟ ହେଉଛି ପାଠ ପଢା। ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ପାଠ ପଢିବା ଦ୍ୱାରା ହିଁ ଏହିପରି ଉଚ୍ଚ ପଦ ପାଇଛନ୍ତି ନା? ଏମାନେ ପୁନର୍ଜନ୍ମରେ ରାଜଯୋଗ ଶିଖିଥିଲେ, ଆମେ ମଧ୍ୟ ଏଠାରେ ଏବେ ପାଠ ପଢୁଛୁ। ସ୍କୁଲରେ ବିଦ୍ୟାର୍ଥୀମାନେ ଜାଣିଥାନ୍ତି ଯେ ଆମେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏହିପରି ହେବୁ। ଏହି ଜ୍ଞାନ ତୁମକୁ ମିଳୁଛି ତାହା ଏହି ଦୁନିଆ ପାଇଁ ନୁହେଁ, ତୁମେ ମଧ୍ୟ ପାଠ ପଢୁଛ ଭବିଷ୍ୟତ 21 ଜନ୍ମ ନିମନ୍ତେ ପ୍ରାରବ୍ଧ ଗଢିବା ପାଇଁ। ସେମାନେ ଏହି ଜନ୍ମର ସୁଖ ପାଇଁ ପାଠ ପଢୁଛନ୍ତି, ତେଣୁ ଲୌକିକ ପାଠ ପଢିବା ସହିତ ଏହି ଶିକ୍ଷା ମଧ୍ୟ ଶିଖିବାକୁ ହେବ, ଏଥିରେ ଭୟର କୌଣସି କଥା ନାହିଁ। ଆଧ୍ୟାତ୍ମିକ ଜ୍ଞାନ କାହିଁକି ଗ୍ରହଣ ନ କରିବ? ଚିତ୍ର ନେଇ ଯାଇ ବୁଝାଇବା ଦରକାର। କୁହ, ଜ୍ଞାନ ସମସ୍ତଙ୍କ ନିମନ୍ତେ ବହୁତ ଆବଶ୍ୟକ, କିନ୍ତୁ ପିଲାମାନେ ବର୍ତ୍ତମାନ ଏଥିରେ ଦମ୍ଭ ଦେଖାଉ ନାହାନ୍ତି, ଚାକିରିର ବୋଝ ମୁଣ୍ଡେଇଛନ୍ତି। ବନ୍ଧନ ମୁକ୍ତ ହୋଇଥିଲେ ସେବାରେ ଲାଗିଯିବା ଉଚିତ, ସମସ୍ତେ ଶ୍ରୀମତରେ ତ ଚାଲିବେ ନାହିଁ, ମଝିରେ ମାୟାର ପ୍ରବେଶତା ହେଉଛି। କେତେକ ସନ୍ତାନଙ୍କର ବହୁତ ଆଗ୍ରହ ରହିଛି କିନ୍ତୁ ନିଶା ଚଢୁ ନାହିଁ ଯେ ଆମେ ଯାଇ ଅନେକଙ୍କର କଲ୍ୟାଣ କରିବୁ। ତେଣୁ ବାବା ମଧ୍ୟ ବୁଝାଉଛନ୍ତି ଯେ ଯଦି ସାବାଳକ ହୋଇଯାଇଛ ତେବେ ଏତେ ଦ୍ୱନ୍ଦ୍ୱରେ ପଡିବା କଣ ଦରକାର? କହିପାରିବ ଯେ ଆମକୁ ତ ଭାରତର ଉଦ୍ଧାର କରିବାକୁ ହେବ, ସତ୍ୟ ବା ଶ୍ରେଷ୍ଠ ସେବା କରି ମନୁଷ୍ୟମାନଙ୍କୁ ଦେବତା କରିବାକୁ ହେବ। ବାବାଙ୍କୁ ତ ଆଶ୍ଚର୍ଯ୍ୟ ଲାଗୁଛି, ନିଶା ଚଢୁ ନାହିଁ, ସେଥିପାଇଁ ବାବା କହୁଛନ୍ତି ଏମାନଙ୍କର ବୁଦ୍ଧି ରୋଜଗୁଣୀ ଅଟେ, ବହୁତ ଭଲ ସୁଯୋଗ ରହିଛି। ଏହିପରି ଅନେକ ଅଛନ୍ତି ଯାହାଙ୍କର ଜ୍ଞାନର ଅହଙ୍କାର ରହିଛି କିନ୍ତୁ ବହୁତ ଅପସେବା କରୁଛନ୍ତି। ଏହି କଥା ତ ଗୁଡ଼ ଜାଣେ ଗୁଡ଼ ବଣା ଜାଣେ, ଅର୍ଥାତ୍ ଶିବ ବାବା ଓ ବ୍ରହ୍ମା ବାବା ଜାଣିଛନ୍ତି। ରାହୁର ଗ୍ରହଣ ଲାଗିଯାଉଛି, ବୃହସ୍ପତିର ଦଶା ଓହ୍ଲାଇ ରାହୁର ଦଶା ପଡିଯାଉଛି। ବର୍ତ୍ତମାନ ଦେଖୁଛ ଭଲ ସ୍ଥିତି ରହିଛି, ପୁଣି ଦେଖିବ ତ ଖରାପ ଗ୍ରହ ପଡିବାରୁ ସ୍ଥିତି ନିମ୍ନଗାମୀ ହୋଇଯାଉଛି। ପିଲାମାନଙ୍କୁ ତ ବହୁତ ବାହାଦୁର ହେବାକୁ ପଡିବ, କଷ୍ଟ କରିବାକୁ ହେବ। ଆମେ ଏହି ଭାରତକୁ ସ୍ୱର୍ଗବାସୀ କରି ଛାଡିବୁ? ତୁମର ଧର୍ମ ହେଉଛି ନର୍କବାସୀଙ୍କୁ ସ୍ୱର୍ଗବାସୀ, ଭ୍ରଷ୍ଟାଚାରୀଙ୍କୁ ଶ୍ରେଷ୍ଠାଚାରୀ କରିବା। ବାବା ଉମଙ୍ଗ ଉତ୍ସାହ ତ ବହୁତ ଚଢ଼ାଉଛନ୍ତି କିନ୍ତୁ ପିଲାମାନଙ୍କ ଠାରେ କ୍ରମ ଅନୁସାରେ ଚଢୁଛି। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବନ୍ଧନ ମୁକ୍ତ ହୋଇ ଭାରତର ସଚ୍ଚା ସେବା କରିବାକୁ ହେବ। ରୁହାନୀ ଅର୍ଥାତ୍ ଆତ୍ମିକ ସେବା କରି
ମନୁଷ୍ୟଙ୍କୁ ଦେବତା କରିବାକୁ ହେବ। ମନରେ ଜ୍ଞାନର ଗର୍ବ ଆସିବା ଉଚିତ ନୁହେଁ, ଆତ୍ମିକ ନିଶାରେ ରହିବାର ଅଛି। ଦୁଇ ନମ୍ବର, ନିଶ୍ଚୟ ବୁଦ୍ଧି ହୋଇ ପ୍ରଥମେ ନିଜର ଅବସ୍ଥାକୁ ପରିପକ୍ୱ କରିବାକୁ ହେବ। ଦେହ ସହିତ ଯାହା କିଛି ଦେଖୁଛ ସେଥିରୁ ବୁଦ୍ଧି ଯୋଗ ତୁଟାଇ ଏକମାତ୍ର ବାବାଙ୍କ ସାଥିରେ ଯୋଡ଼ିବାକୁ ହେବ। ବରଦାନ କରିବା ଏବଂ କହିବା ଏହି ଦୁଇଟି ଯାକକୁ ସମାନ କରି ଉଚ୍ଚମାନର ସେବା କରୁଥିବା ସଚ୍ଚା ସେବାଧାରୀ ହେବ। ସର୍ବଦା ଧ୍ୟାନ ରହୁ ଯେ ପ୍ରଥମେ କରିବା ତା ପରେ କହିବା, କାହିଁକି ନା କହିବା ସହଜ ହୋଇଥାଏ କିନ୍ତୁ କରିବା ପାଇଁ ପରିଶ୍ରମ ଲାଗିଥାଏ। ତେଣୁ ପରିଶ୍ରମର ଫଳ ଭଲ ହୋଇଥାଏ, କିନ୍ତୁ ଯଦି କେବଳ ଅନ୍ୟମାନଙ୍କୁ କହୁଥିବ ନିଜେ କରୁନଥିବ ତେବେ ସେବା ସହିତ ଅପସେବା ମଧ୍ୟ ପ୍ରତ୍ୟକ୍ଷ ହୋଇଥାଏ। ଯେପରି ଅମୃତ ପାତ୍ରରେ ବୁନ୍ଦାଏ ବିଷ ପଡ଼ିଗଲେ ସାରା ଅମୃତ ବିଷ ହୋଇଯାଏ, ସେହିଭଳି ଯେତେ ବି ସେବା କରୁଥାଅ କିନ୍ତୁ ମାତ୍ର ଗୋଟିଏ ଛୋଟିଆ ଭୁଲ ମଧ୍ୟ ସେବାର ଫଳକୁ ସମାପ୍ତ କରିଦେଇଥାଏ। ସେଥିପାଇଁ ନିଜ ଉପରେ ଧ୍ୟାନ ଦିଅ, ତେବେ କୁହାଯିବ ସଚ୍ଚା ସେବାଧାରୀ। ସ୍ଲୋଗାନ, ଅନେକତା ଭିତରେ ଏକତା ଆଣିବା, ବିଗିଡ଼ି ଯାଇଥିବା କଥାକୁ ସଜାଡ଼ି ଦେବା, ଏହା ସବୁଠାରୁ ବଡ଼ ବିଶେଷତା ଅଟେ। ଅବ୍ୟକ୍ତ ଇସାରା, ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ଯେତେବେଳେ ଅପବିତ୍ରତା ଅର୍ଥାତ୍ କାମ ମହାଶତ୍ରୁ ସ୍ୱପ୍ନରେ ବା ସଂକଳ୍ପରେ ମଧ୍ୟ ଆକ୍ରମଣ ନ କରିବ ସେତେବେଳେ କୁହାଯିବ ଡବଲ ଅହିଂସକ। ସର୍ବଦା ଭାଇ ଭାଇର ସ୍ମୃତି ସହଜରେ ଏବଂ ସ୍ୱତଃ ଭାବରେ ସ୍ମୃତି ଉପରେ ରହୁଥିବ, ତେବେ ବି ନିଜର ସମ୍ପୂର୍ଣ୍ଣ ସ୍ୱତଃପ୍ରଧାନ ସ୍ଥିତିରୁ ତଳକୁ ଖସି ନିଜକୁ ହତ୍ୟା କର ନାହିଁ। ଆତ୍ମାର ଅସଲି ଗୁଣ ସ୍ୱରୂପ ଏବଂ ଶକ୍ତି ସ୍ୱରୂପର ସ୍ଥିତିରୁ ତଳକୁ ଆସିବା ଅର୍ଥାତ୍ ବିସ୍ମୃତି ହେବା, ଏହା ମଧ୍ୟ ପାପ ଖାତାରେ ଜମା ହୋଇଥାଏ। ଓମ୍ ଶାନ୍ତି।